ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦିନିକିଆ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି 15,000 କୋଟିରୁ ଅଧିକ ଟଙ୍କାର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ୟୁକ୍ରେନ୍ରେ ସଂଘର୍ଷ ଶେଷ କରିବା ଉଦ୍ଦେଶ୍ୟରେ ଆମେରିକା ରୁଷ ବୁଝାମଣାକୁ ସ୍ୱାଗତ କଲା ଭାରତ। ବିଶ୍ୱରେ ସିଂହଙ୍କ ସଂରକ୍ଷଣକୁ ଅଗ୍ରାଧିକାର ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ସିଂହ ଦିବସ। ପୃଥିବୀ ପୃଷ୍ଠକୁ ସୁରକ୍ଷିତ ଭାବେ ଫେରିଲେ 4 ଜଣ ମହାକାଶଚାରୀ ଏବଂ ଡୁରାଣ୍ଟ କପ୍ର କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହେଲା ମୋହନ ବାଗାନ ସୁପର ଜାଏଣ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ କର୍ଣ୍ଣାଟକ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ଶ୍ରୀ ମୋଦି ବେଙ୍ଗାଲୁରୁର କେଏସ୍ଆର୍ ରେଳ ଷ୍ଟେସନ୍ରେ 3ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ। ବେଙ୍ଗାଲୁରୁରୁ ବେଲାଗାଭି, ଅମୃତସରରୁ ଶ୍ରୀ ମାତା ବୈଷ୍ଣୋଦେବୀ କାଟ୍ରା ଏବଂ ନାଗପୁରରୁ ପୁନେକୁ ଏହି ଟ୍ରେନ୍ଗୁଡ଼ିକ ଚଳାଚଳ କରିବ। ପରେ ପ୍ରଧାନମନ୍ତ୍ରୀ ସେଠାରେ ନୂତନ ବେଙ୍ଗାଲୁରୁ ମେଟ୍ରୋ ୟେଲୋ ଲାଇନ୍ର ଶୁଭାରମ୍ଭ କରିବା ସହ ଆର୍ଭି ରୋଡ୍ରୁ ରାଗିଗୁଡ଼ା ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁଠାରେ ସହରାଞ୍ଚଳ ସଂଯୋଗୀକରଣ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦି 15,610 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବେଙ୍ଗାଲୁରୁ ତୃତୀୟ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ମେଟ୍ରୋ ଟ୍ରେନ୍ ପ୍ରକଳ୍ପର ଲମ୍ବ 44 କିଲୋମିଟରରୁ ଅଧିକ ରହିଥିବା ବେଳେ 31ଟି ଏଲିଭେଟେଡ୍ ଷ୍ଟେସନ୍ ରହିବ। ଦକ୍ଷିଣ ପଶ୍ଚିମ ରେଳବାଇର ମହାପ୍ରବନ୍ଧକ ମୁକୁଲ ଚନ୍ଦ୍ର ମାଥୁର କହିଛନ୍ତି, ହାଇସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଆଞ୍ଚଳିକ ସମ୍ପର୍କ ବୃଦ୍ଧି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
वंदे भारत है ये हमारा फ्यूचर एक बहुत बड़ा प्रोडक्ट रहेगा इंटरसिटी ट्रैवल के लिए। जो आम आदमी को दृष्टि में रखते हुए अमृत भारत ट्रेन है उसकी भी लॉन्च हो रही है। हम लोग वंदे भारत स्लीपर भी लॉन्च करने जा रहे हैं। धीमे धीमे एक बहुत इंपॉर्टेंट फ्यूचर के प्रोडक्ट हो जाएंगे और 2030 तक लगभग जो वंदे भारत के प्रोडक्शन है उसमें काफी इजाफा होगा।
निर्वाचन आयोग 334 पंजीकृत अणस्वीकृतिप्राप्त राजनैतिक दलगुड़ी तालिकार बाद 2019 परठारु 6 वर्ष मध्यरे सही दलगुड़िक सर्त मुताबक गोटे भी निर्वाचन लड़ी नाहांती। सही दलगुड़िकर कार्यालय मध्य केउठारे रहिछि ताहा ठाबो करा जाय पारि नाही। देशर विभिन्न राज्य ओ केन्द्रशासित अंचलगुड़िकरे एही दल पंजीकृत होइथिला। ଚଳିତ ମାସ 15 ତାରିଖରେ ଆଲାସ୍କାରେ ହେବାକୁ ଥିବା ବୈଠକ ପାଇଁ ଆମେରିକା ଏବଂ ରୁଷ ମଧ୍ୟରେ ହୋଇଥିବା ବୁଝାମଣାକୁ ଭାରତ ସ୍ୱାଗତ କରିଛି। ଏକ ବିବୃତ୍ତିରେ ବୈଦେଶିକ ମନ୍ତ୍ରଣାଳୟ କହିଛି, ୟୁକ୍ରେନ୍ରେ ଚାଲିଥିବା ସଂଘର୍ଷ ଶେଷ କରିବା ଏବଂ ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ କରିବା ଲାଗି ଏହି ବୈଠକ ଫଳପ୍ରଦ ହେବ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ସମୟ ଯୁଦ୍ଧର ସମୟ ନୁହେଁ ବୋଲି କହିଆସିଛନ୍ତି। ଭାରତ ଏଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନାକୁ ସବୁବେଳେ ସ୍ୱାଗତ ଏବଂ ସମର୍ଥନ କରିଥାଏ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ୍ରେ ସଂଘର୍ଷ ବନ୍ଦ କରିବା ଲାଗି ମିଳିତ କୂଟନୈତିକ ପଦକ୍ଷେପ, ୟୁକ୍ରେନ୍କୁ ସହାୟତା ଏବଂ ରୁଷ ଉପରେ ଚାପ ପ୍ରୟୋଗ ଆବଶ୍ୟକ ବୋଲି ଅନେକ ୟୁରୋପୀୟ ନେତା କହିଛନ୍ତି। ଏକ ମିଳିତ ଘୋଷଣାନାମାରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନ୍, ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଜର୍ମାନ୍ର ଫ୍ରେଡରିଜ୍ ମର୍ଜ, ପୋଲାଣ୍ଡର ଡୋନାଲ୍ଡ ଟସ୍କ, ବ୍ରିଟେନ୍ର କିର୍ ଷ୍ଟାର୍ମର୍, ଫିନ୍ଲ୍ୟାଣ୍ଡର ଆଲେକ୍ଜାଣ୍ଡାର ଷ୍ଟବ୍ ଏବଂ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ଭନ୍ ଦେର୍ ଲେୟନ୍ ସ୍ୱାକ୍ଷର କରିଛନ୍ତି। ଏଥିରେ କୁହାଯାଇଛି, ୟୁକ୍ରେନ୍ରେ ସଂଘର୍ଷ ବନ୍ଦ କରିବା ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଦକ୍ଷେପକୁ ସେମାନେ ସ୍ୱାଗତ କରୁଛନ୍ତି। ୟୁକ୍ରେନ୍କୁ ସାମରିକ ଏବଂ ଆର୍ଥିକ ସହାୟତା ଯୋଗାଇଦେବା କ୍ଷେତ୍ରରେ ମିଳିତ ଭାବେ କୂଟନୈତିକ କ୍ଷେତ୍ରରେ ବୁଝାମଣା କରାଯିବ ବୋଲି ଜଣାପଡ଼ିଛି। ଚଳିତ ମାସ 31 ତାରିଖରୁ ଚୀନ୍ର ତିଆନ୍ଜିନ୍ଠାରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଯୋଗଦାନକୁ ଚୀନ୍ ସ୍ୱାଗତ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, 20ରୁ ଅଧିକ ରାଷ୍ଟ୍ରର ଏହି ସମ୍ମିଳନୀରେ ଯୋଗଦାନ ହେଉଛି ବନ୍ଧୁତ୍ୱ, ଏକତା ଓ ଦୃଢ଼ତାର ପ୍ରତିଫଳନ। ସୂଚନା ଅନୁଯାୟୀ 2001 ଜୁନ୍ 15 ତାରିଖରେ ସାଂଘାଇଠାରେ ଏହି ସ୍ଥାୟୀ ଆନ୍ତଃସରକାରୀ ଆନ୍ତର୍ଜାତିକ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଭାରତ ସମେତ ଇରାନ, କାଜିକିସ୍ତାନ, ଚୀନ, କିର୍ଗିଜ୍ସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ, ଉଜ୍ବେକିସ୍ତାନ ଓ ବେଲାରୁଷ ସଦସ୍ୟ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାରା ବିଶ୍ୱରେ ଆଜି ବିଶ୍ୱ ସିଂହ ଦିବସ ପାଳନ କରାଯାଉଛି। ଗୁଜରାଟ ଏସୀୟ ସିଂହଙ୍କ ସଂରକ୍ଷଣ କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ଉଭା ହୋଇଛି। ପୋର ବନ୍ଦର ନିକଟରେ ଥିବା ବରଦା ବନ୍ୟପ୍ରାଣୀ ଅଭୟାରଣ୍ୟ ପରିବେଶଗତ ପୁନରୁଦ୍ଧାର ଏବଂ ଗୋଷ୍ଠୀ ପରିଚାଳିତ ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। 2025 ମସିହା ସିଂହ ଗଣନାରେ ଗୁଜରାଟରେ 891ଟି ସିଂହ ରହିଥିବା ରେକର୍ଡ କରାଯାଇଛି। ଦ୍ୱିତୀୟ ଆବାସସ୍ଥଳୀ ଭାବେ ପରିଚିତ ବରଦା ବନ୍ୟପ୍ରାଣୀ ଅଭୟାରଣ୍ୟରେ 17ଟି ସିଂହ ଏବଂ 25ଟି ଚିତାବାଘ ରହିଥିବା ଜଣାପଡ଼ିବା ପରେ ଏହା ପରିବେଶଗତ ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଆହୁରି ସକ୍ରିୟ କରିଛି। ବନ ବିଭାଗ ଦ୍ୱାରା ରେଡିଓ କଲାର ବ୍ୟବହାର ଏବଂ ବାସ୍ତବ ସମୟର ଟ୍ରାକିଂ ଯୋଗୁଁ ସିଂହ ସଂରକ୍ଷଣ ପ୍ରକ୍ରିୟା ପ୍ରଭାବଶାଳୀ ହୋଇଛି। ସ୍ଥାନୀୟ ପଶୁପାଳକମାନଙ୍କ ଭୂମିକା ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ପରିବେଶ ପର୍ଯ୍ୟଟନକୁ ଅଭିବୃଦ୍ଧି କରିବାରେ ଆହୁରି ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅଭୟାରଣ୍ୟ ଭାରତର ସମନ୍ୱିତ ବିକାଶ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ବୋଲି ମତ ପ୍ରକାଶ ପାଇଛି। ଶୁଣନ୍ତୁ ଏକ ରିପୋର୍ଟ।
कभी एक समय शेरों का गौण आवास रहा बरड़ा अभयारण्य, अभी 17 शेरों और 25 तेंदुओं के साथ फल फूल रहा है, जो वर्षों के पारिस्थितिक पुनर्स्थापन और वैज्ञानिक प्रबंधन का प्रतीक है। वन विभाग द्वारा रेडियो कॉलर और रियल टाइम ट्रैकिंग तकनीक के उपयोग ने शेर संरक्षण को पहले से कई अधिक प्रभावी बना दिया है। सामुदायिक भागीदारी, विशेष रूप से स्थानीय मालधारी चरवाहों के प्रयासों ने शेर संरक्षण को वास्तव में समावेशी और नागरिक केंद्रित बना दिया है। पार्किंग, लाउंज और स्वच्छता जैसी पर्यटक सुविधाओं से बरड़ा में इको टूरिज्म को भी बढ़ावा मिल रहा है। अब गुजरात में 891 शेर है, जिसमें से आधे से ज्यादा गिर के बाहर है। यह दिखाता है कि प्रोजेक्ट लायन के अंतर्गत आवास विस्तार ने स्थायी वन्य जीवन प्रबंधन के लिए नए मानक स्थापित किए हैं। अपर्णा खूंट, आकाशवाणी समाचार, अहमदाबाद।
ମହାକାଶଯାନ ସ୍ପେସ୍ଏକ୍ସ ସୁରକ୍ଷିତ ଭାବେ 4 ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇ ଆଣିଛି। ଆମେରିକା, ଜାପାନ ଏବଂ ରୁଷ ମହାକାଶଚାରୀ ମହାକାଶରେ ପ୍ରାୟ 148 ଦିନ ବିତାଇବା ପରେ ପୃଥିବୀ ପୃଷ୍ଠକୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନାସା ମହାକାଶଚାରୀ ଆନ୍ ମ୍ୟାକ୍ଲେନ୍, ନିକୋଲାଏସ୍, ଟାକୁଆ ଓନିସି ଏବଂ କିରିଲ୍ ପେସ୍କୋଭ୍ ଏହି ମହାକାଶ ଅଭିଯାନର ନେତୃତ୍ୱ ନେଇଥିଲେ। ଗତକାଲି 4 କ୍ରୁ ସଦସ୍ୟଙ୍କୁ ନେଇ ସ୍ପେସ୍ଏକ୍ସ ଡ୍ରାଗନ୍ ମହାକାଶଯାନ କାଲିଫର୍ଣ୍ଣିଆର ସାନ୍ ଡିଏଗୋ ଉପକୂଳ ଅବତରଣ କରିଥିଲା। ସମ୍ପୃକ୍ତ ମହାକାଶଚାରୀମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶଜନିତ ମାନସିକ ଏବଂ ଶାରୀରିକ ପରିବର୍ତ୍ତନ, ରକ୍ତ ପ୍ରବାହ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅଧ୍ୟୟନ କରିଥିଲେ। ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମ୍ଏମ୍ ନସିରୁଦ୍ଦିନ କହିଛନ୍ତି, ତ୍ରୟୋଦଶ ଜାତୀୟ ସଂସଦ ନିର୍ବାଚନ ଆସନ୍ତା ବର୍ଷ ଫେବୃୟାରୀ ମାସର ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହେବ। ନିର୍ବାଚନର 2 ପୂର୍ବରୁ ଅର୍ଥାତ୍ ଚଳିତ ବର୍ଷ ଡିସେମ୍ବର ପ୍ରାରମ୍ଭରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରାଯିବାର ସମ୍ଭାବନା ରହିଛି। ପ୍ରଶାସନିକ ବୈଠକ ପରେ ନିର୍ବାଚନ କମିଶନର ଗଣମାଧ୍ୟମକୁ କହିଛନ୍ତି, ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପରିଚାଳନା କରିବା ଲାଗି କମିଶନ ବିଭାଗ ଏବଂ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ସହ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ବାଂଲାଦେଶରେ ନିର୍ବାଚନ ପ୍ରକ୍ରିୟାରେ ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ପାଇଥିବା ସେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଲୋକମାନଙ୍କ ବିଶ୍ୱାସ ଫେରାଇ ଆଣିବା ଏବଂ ଭୋଟରମାନେ ଯେଭଳି ମତଦାନ କେନ୍ଦ୍ରକୁ ଆସି ଭୋଟଦାନ କରିବେ ତାହା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ନିମନ୍ତେ କମିଶନ ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଗତ 4 ବାଂଲାଦେଶ ନିର୍ବାଚନ ଆୟୋଗ ଆଜି ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶିତ ହେବା ନେଇ ଘୋଷଣା କରିଥିଲେ। ଆବଶ୍ୟକ ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା 31 ସୁଦ୍ଧା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ମୋହନବାଗାନ ସୁପର ଜାଏଣ୍ଟ 134ତମ ଡୁରାଣ୍ଟ କପ୍ ଫୁଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ସଲ୍ଟଲେକ୍ର ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଗତକାଲି ଅନୁଷ୍ଠିତ ଗ୍ରୁପ୍ ବି'ର ଶେଷ ଲିଗ୍ ମ୍ୟାଚ୍ରେ ମୋହନବାଗାନ 5-1 ଗୋଲ୍ରେ ଡାଇମଣ୍ଡ ହାର୍ବର ଫୁଟବଲ କ୍ଲବ୍କୁ ପରାସ୍ତ କରିଛି। ମୋହନବାଗାନ ପକ୍ଷରୁ ଅନିରୁଦ୍ଧ ଥାପ୍ପା, ଜେମି ମ୍ୟାକ୍ଲାରେନ୍, ଲିଷ୍ଟନ୍ କୋଲସୋ, ସହଲ ଅବଦୁଲ ସାମତ ଏବଂ ଜେସନ୍ କୁମିଙ୍ଗସ୍ ଗୋଲ୍ କରିଥିବା ବେଳେ ଡାଇମଣ୍ଡ ହାର୍ବର ପକ୍ଷରୁ ଲୁକା ମାସେନ୍ ଗୋଟିଏ ଗୋଲ୍ କରିଥିଲେ। ବିହାରର ରାଜଗିରିଠାରେ 20 କମ୍ ଏସୀୟ ରଗ୍ବି ଚମ୍ପିୟନ୍ସିପ୍ ମ୍ୟାଚ୍ ଗତକାଲିଠାରୁ ଆରମ୍ଭ ହୋଇଛି। ପ୍ରାରମ୍ଭିକ ମ୍ୟାଚ୍ରେ ପୁରୁଷ ବର୍ଗରେ ଶ୍ରୀଲଙ୍କା ହଂକଂକୁ ପରାସ୍ତ କରିଛି। ସେହିପରି ଅନ୍ୟ ଏକ ମ୍ୟାଚ୍ରେ ଭାରତ UAEକୁ ପରାସ୍ତ କରି 24 ହାସଲ କରିଛି। ଅନ୍ୟ ଏକ ପୁରୁଷ ବର୍ଗ ମ୍ୟାଚ୍ରେ ଶ୍ରୀଲଙ୍କା ଆୟୋଜକ ଭାରତକୁ ପରାସ୍ତ କରିଛି। ମହିଳା ବର୍ଗର ପ୍ରଥମ ମ୍ୟାଚ୍ରେ ଭାରତ କାଜାକସ୍ତାନକୁ ହରାଇ ଦେଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦିନିକିଆ କର୍ଣ୍ଣାଟକ ଗସ୍ତରେ ଯାଇ ଆଜି 15,000 କୋଟିରୁ ଅଧିକ ଟଙ୍କାର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ୟୁକ୍ରେନ୍ରେ ସଂଘର୍ଷ ଶେଷ କରିବା ଉଦ୍ଦେଶ୍ୟରେ ଆମେରିକା ରୁଷ ବୁଝାମଣାକୁ ସ୍ୱାଗତ କଲା ଭାରତ। ବିଶ୍ୱରେ ସିଂହଙ୍କ ସଂରକ୍ଷଣକୁ ଅଗ୍ରାଧିକାର ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ସିଂହ ଦିବସ। ପୃଥିବୀ ପୃଷ୍ଠକୁ ସୁରକ୍ଷିତ ଭାବେ ଫେରିଲେ ଚାରିଜଣ ମହାକାଶଚାରୀ ଏବଂ ଡୁରାଣ୍ଡ କପ୍ର କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହେଲା ମୋହନ ବାଗାନ ସୁପର ଜାଏଣ୍ଟ। ସମ୍ବାଦ ଶେଷ ହେଲା।